ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଗୁଜରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିରରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ଜର୍ମାନ ଚାନ୍ସେଲର ଫ୍ରେଡେରିକ୍ ମର୍ଜ। ଜାତୀୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତର ମତ୍ସ୍ୟ ଉତ୍ପାଦନ ଗତ ଏକ ଦଶନ୍ଧିରେ 106% ଅଧିକ ବୃଦ୍ଧି ପାଇଛି। କରୁର ଦଳାଚକଟା ଘଟଣାରେ ସିବିଆଇ ଆଗରେ ହାଜର ହେଲେ ତାମିଲଗା ଭେତ୍ରୀ କଜଗମ୍ ଦଳର ମୁଖ୍ୟ ତଥା ଅଭିନେତା ବିଜୟ। ଏବଂ ମହିଳା ପ୍ରିମିୟର ଲିଗ୍ର ଆଜି ପଞ୍ଚମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ୟୁପି ୱାରିୟର୍ସ। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନ ଚାନ୍ସେଲର ଫ୍ରେଡେରିକ୍ ମର୍ଜଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜର୍ମାନ ଚାନ୍ସେଲର ଶ୍ରୀ ମର୍ଜ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସିଥିବା ବେଳେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି। ଏହି ଅବସରରେ ରଣନୈତିକ ସହଭାଗିତାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି ଏବଂ ଏହା 25 ବର୍ଷ ପୂରଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଚାନ୍ସେଲର ମର୍ଜ କି ୟେ ଯାତ୍ରା ଏକ ବିଶେଷ ସମୟ ହୋ ରହି ହେ। ପିଛଲେ ବର୍ଷ ହମନେ ଅପନେ ରଣନୀତିକ ସାଝେଦାରୀ କେ 25 ବର୍ଷ ପୁରେ କିଏ ଅର ଇସ୍ ବର୍ଷ ହମ ଅପନେ ରାଜନୈତିକ ସମ୍ବନ୍ଧୋ କେ 75 ବର୍ଷ ଭି ବନା ରହେ ହେ। ୟେ ମାଇଲଷ୍ଟୋନ୍ସ କେବଳ ସମୟ କି ଉପଲବ୍ଧିଆ ନହିଁ ହେ, ୟେ ହମାରି ସାଝା ମହତ୍ୱାକାଂକ୍ଷାଓ, ପରସ୍ପର ବିଶ୍ୱାସ ଔର ନିରନ୍ତର ସଶକ୍ତ ହୋତେ ସହଯୋଗ କେ ପ୍ରତୀକ ହେ।
ଦ୍ୱିପାକ୍ଷିକ ଆଲୋଚନାରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ସ୍ଥାୟୀ ବିକାଶ, ବିଜ୍ଞାନ ଏବଂ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇଥିଲା। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ।
ଭାରତ ଓ ଜର୍ମାନୀ ଜୈସେ ଦେଶୋ କି ଅର୍ଥବ୍ୟବସ୍ଥାଓ କେ ବିଚ୍ କରିବି ସହଯୋଗ ପୁରୀ ମାନବତା କେ ଲିଏ ମହତ୍ୱପୂର୍ଣ୍ଣ ହେ। ବଢ଼ତେ ବ୍ୟାପାର ଓ ନିବେଶ ସମ୍ବନ୍ଧୋ ନେ ହମାରେ ଷ୍ଟ୍ରାଟେଜିକ ପାର୍ଟନରସିପ୍ କୁ ନଈ ଉର୍ଜା ଦି ହେ। ହମାରା ଦ୍ୱିପକ୍ଷୀୟ ବ୍ୟାପାର ଅବ ତକ କେ ଅପନେ ସର୍ବୋଚ୍ଚ ସ୍ତର ପର ପହଞ୍ଚ ଚୁକା ହେ ଅର 50 ବିଲିୟନ୍ ଡଲାର କେ ଆଙ୍କଡେ କୁ ପାର କର ଗୟା ହେ। 2000 ସେ ଅଧିକ ଜର୍ମନ କମ୍ପନିଆ ଭାରତ ମେ ମୌଜୁଦ ହେ। ୟେ ଭାରତ କେ ପ୍ରତି ଉନକେ ଅଟୁଟ ବିଶ୍ୱାସ କୁ ଦର୍ଶାତା ହେ।
ଉଭୟ ନେତା ଆଜି ସକାଳେ ସାବରମତୀ ଆଶ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମହାତ୍ମା ଗାନ୍ଧୀଙ୍କ ବାସଭବନ ହୃଦୟକୁଞ୍ଜ ପରିଦର୍ଶନ କରିଥିଲେ ଓ ଚରଖାରେ ସୂତା କାଟିବାର ପାରମ୍ପରିକିଆ ପ୍ରକ୍ରିୟା ଦେଖିଥିଲେ। ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ପ୍ରତି ଅଟଳ ପ୍ରତିବଦ୍ଧତାକୁ ଉଭୟ ନେତା ସମ୍ମାନ ଜଣାଇଥିଲେ। ଜର୍ମାନ ଚାନ୍ସେଲର ପରିଦର୍ଶକ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଦୃଢ଼ ବିଶ୍ୱାସ ସମସ୍ତଙ୍କ ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରୁଛି। ଭାରତ ଏବଂ ଜର୍ମାନ ଲୋକଙ୍କ ମଧ୍ୟରେ ସହଭାଗୀ ମାନବୀୟ ଐତିହ୍ୟ ବନ୍ଧୁତାର ସେତୁ ଭାବରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଶ୍ରୀ ମୋଦି ଏବଂ ଶ୍ରୀ ମର୍ଜ ଅହମ୍ମଦାବାଦର ସାବରମତୀ ନଦୀକୂଳରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ତିନିଦିନିଆ ମହୋତ୍ସବରେ 50 ରାଷ୍ଟ୍ରର 135 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଗୁଜରାଟ ସମେତ ବିଭିନ୍ନ ରାଜ୍ୟରୁ 900 ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଚଳିତ ବର୍ଷ ଅପରେସନ୍ ସିନ୍ଦୁର ଆଧାରିତ ଗୁଡ଼ି ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି। ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଜି ଜାତୀୟ ଯୁବ ଦିବସ ପାଳନ କରାଯାଉଛି। 1984 ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ଅର୍ଥାତ୍ ଜାନୁଆରୀ 12 ଜାତୀୟ ଯୁବ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ନିଜକୁ ସକ୍ରିୟ କରିବା, ବିଶ୍ୱକୁ ପ୍ରଭାବିତ କରିବା ବାର୍ତ୍ତା ନେଇ ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କର ଅନ୍ତର୍ଦୃଷ୍ଟି ଓ ମାନବଜାତି ପ୍ରତି ସେବା ଜୀବନର ଅର୍ଥ ବଦଳାଇ ଦେଇଥିଲା। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଭାରତର ବୌଦ୍ଧିକ ଜ୍ଞାନ ସହ ବିଶ୍ୱକୁ ପରିଚିତ କରାଇଥିଲେ। ଦେଶ ଗଠନରେ ଯୁବକମାନଙ୍କ ଭୂମିକାକୁ ପ୍ରେରଣା ଦେବା ସହ ତାଙ୍କ ଶିକ୍ଷା ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣ ଉପରାଷ୍ଟ୍ରପତି ଏନ୍କ୍ଲେଭ୍ରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ତାଙ୍କ ଜୀବନୀ ଓ ଶିକ୍ଷା ଆତ୍ମିକ ଦୃଢ଼ତା, ଆତ୍ମସଂଯମତା ଏବଂ ନିଃସ୍ୱାର୍ଥପର ସେବାର ପ୍ରତିଫଳନ ଅଟେ। ସେ କହିଛନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ଦେଶ ବିକାଶର ଭାବନା ଜାଗୃତ କରିବା କ୍ଷେତ୍ରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ଅତ୍ୟନ୍ତ ଯୁଗୋପଯୋଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଭାରତର ଯୁବଶକ୍ତିକୁ ବିବେକାନନ୍ଦଙ୍କ ଶିକ୍ଷା ଓ ଆଦର୍ଶ ପ୍ରେରଣା ଯୋଗାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟାବଳୀ ବିକଶିତ ଭାରତର ପ୍ରତ୍ୟେକଟି ପଦକ୍ଷେପରେ ନୂତନ ଶକ୍ତି ଯୋଗାଉଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା 2026ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ। ଏଥିରେ ଯୋଗ ଦେଇଥିବା ପ୍ରବାସୀ ଭାରତୀୟ ପ୍ରତିନିଧିଙ୍କ ସମେତ 3000ରୁ ଅଧିକ ଯୁବକ ଯୁବତୀଙ୍କ ସହ ଶ୍ରୀ ମୋଦି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। 10ଟି ପ୍ରସଙ୍ଗ ଆଧାରରେ ମନୋନୀତ ଅଂଶଗ୍ରହଣକାରୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଉପସ୍ଥାପନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଲୋଚନାର ପ୍ରବନ୍ଧ ସଂକଳନ ପ୍ରକାଶ କରିବେ। ଦେଶରେ ମତ୍ସ୍ୟ ଉତ୍ପାଦନ 2024-25 ଆର୍ଥିକ ବର୍ଷରେ 198 ଲକ୍ଷ ଟନ୍କୁ ବୃଦ୍ଧି ପାଇଛି। 2013-14 ଆର୍ଥିକ ବର୍ଷରେ ଏହି ପରିମାଣ 95 ଲକ୍ଷ ଟନ୍ ଥିଲା। ମତ୍ସ୍ୟ ଉତ୍ପାଦନରେ 106%ରୁ ଅଧିକ ବୃଦ୍ଧି ଘଟିଥିବା କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶର ଅର୍ଥନୈତିକ ବିକାଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରଣାଳୟ କହିବା ସହ ଦେଶର ପ୍ରାୟ 3 କୋଟିରୁ ଅଧିକ ମତ୍ସ୍ୟଜୀବୀ ପରିବାର ଏହା ଉପରେ ନିର୍ଭର କରନ୍ତି ବୋଲି କୁହାଯାଇଛି। ବିଶ୍ୱର ଦ୍ୱିତୀୟ ବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ଭାରତର 8% ଅବଦାନ ରହିଛି। 2014-15 ଆର୍ଥିକ ବର୍ଷ ପରଠାରୁ 32,723 କୋଟି ଟଙ୍କା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବିନିଯୋଗ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ ଉଦ୍ଦିଷ୍ଟ ପ୍ରଗତି ପ୍ଲାଟଫର୍ମ ଏହାର 50ତମ ବୈଠକ ଶେଷ କରିଛି। 2015ରେ ଶ୍ରୀ ମୋଦିଙ୍କ ଦ୍ୱାରା ଏହି ପ୍ଲାଟଫର୍ମର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିଛି। ଆଜି ଏହି ଶୃଙ୍ଖଳାରେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ଏମ୍ସ ନାଗପୁର ପ୍ରତିଷ୍ଠା ସମ୍ପର୍କରେ। ବିଦର୍ଭ ଅଞ୍ଚଳ ଏବଂ ନାଗପୁର ସହର ପାଇଁ ଉନ୍ନତ ଚିକିତ୍ସା ସେବା ପ୍ରଦାନକୁ ସୁଦୃଢ଼ କରିବାରେ ଏମ୍ସ ନାଗପୁରକୁ ମହାରାଷ୍ଟ୍ରର ପୂର୍ବ ଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରାଯାଇଛି। 2015 ଅକ୍ଟୋବର 7 ତାରିଖରେ 1,577 କୋଟି ଟଙ୍କା ଅଟକଳରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। 2017 ଅଗଷ୍ଟ 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ। କାର୍ଯ୍ୟାନ୍ୱୟନ ସମୟରେ ଡ୍ରେନେଜ୍ ସିଷ୍ଟମର ସ୍ଥାନାନ୍ତରଣ ନେଇ ସମସ୍ୟା ଉପୁଜିଥିଲା। ସମନ୍ୱିତ ଆନ୍ତଃ ଏଜେନ୍ସି ପ୍ରୟାସ ମାଧ୍ୟମରେ ଏହାର ସମାଧାନ କରାଯାଇଥିଲା। କେନ୍ଦ୍ରୀୟ ତଦାରଖ ଏବଂ ସୃଷ୍ଟି ଆହ୍ୱାନଗୁଡ଼ିକର ସମୟୋଚିତ ସମାଧାନ ସହିତ 2021 ଡିସେମ୍ବର 30 ତାରିଖରେ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କରୁର ଦଳାଚକଟା ଘଟଣାରେ ଆଜି ତାମିଲଗା ଭେତ୍ରୀ କଜଗମ୍ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ନୂଆଦିଲ୍ଲୀ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିକଟରେ ହାଜର ହୋଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ରାଜନୈତିକ ଦଳର ଏକ କାର୍ଯ୍ୟକ୍ରମରେ ଦଳାଚକଟା ଘଟି 41 ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଏହି ଘଟଣାର ତଦନ୍ତ ଲାଗି ସିବିଆଇକୁ ଦାୟିତ୍ୱ ଦିଆଯାଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଆଣ୍ଟିବାୟୋଟିକ୍ସର ଅପବ୍ୟବହାର ଓ ଏହାର କୁପରିଣାମ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପୂର୍ବତନ ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଏସ୍କେ ଶର୍ମା ଏବଂ ଲେଡି ହେଡିଙ୍ଗଜୀ ହସ୍କିଟାଲର ଭେଷଜ ବିଭାଗୀୟ ମୁଖ୍ୟ ଡାକ୍ତର ଅନୁପମ ପ୍ରକାଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ମହିଳା ପ୍ରିମିୟର ଲିଗ୍ର ଆଜି 5ମ ମ୍ୟାଚ୍ରେ ନବୀ ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ କ୍ରୀଡ଼ା ଏକାଡେମୀରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। 7:30ରେ ମ୍ୟାଚ୍ ଖେଳାଯିବ। ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟସ୍ 4 ରନ୍ରେ ଦିଲ୍ଲୀ କ୍ୟାପିଟାଲ୍କୁ ପରାସ୍ତ କରିଥିଲା। ପୁରୁଷ ହକି ଇଣ୍ଡିଆ ଲିଗ୍ର 7ମ ସଂସ୍କରଣରେ ଆଜି ଅପରାହ୍ନ 5ଟାରେ ଏସ୍ଜି ପାଇପର୍ସ ଓ ହାଇଦ୍ରାବାଦ ତୋଫାନ୍ସ ଏବଂ 7:30ରେ ହିଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ ଓ ଆକଡ୍ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ଓଡ଼ିଶାର କଳିଙ୍ଗ ଲାନ୍ସର୍ସ ସୁଟ୍ଆଉଟ୍ ଜରିଆରେ ରାଞ୍ଚି ରୟାଲ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି ଓ ଜର୍ମାନ ଚାନ୍ସେଲର ଫ୍ରେଡେରିକ୍ ମର୍ଜ। ଜାତୀୟ ଯୁବ ଦିବସ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତର ମତ୍ସ୍ୟ ଉତ୍ପାଦନ ଗତ ଏକ ଦଶନ୍ଧିରେ 106%ରୁ ଅଧିକ ବୃଦ୍ଧି ପାଇଥିବା ସୂଚନା। କରୁର ଦଳାଚକଟା ଘଟଣାରେ ସିବିଆଇ ଆଗରେ ହାଜର ହେଲେ ତାମିଲଗା ଭେତ୍ରୀ କଜଗମ୍ ଦଳର ମୁଖ୍ୟ ତଥା ଅଭିନେତା ବିଜୟ ଏବଂ ମହିଳା ପ୍ରିମିୟର ଲିଗ୍ର ଆଜି 5ମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ୟୁପି ୱାରିୟର୍ସ। ସମ୍ବାଦ ଶେଷ ହେଲା।